ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଉପରେ ଆଲୋଚନା ଦାବି କରି ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ 2 ପର୍ଯ୍ୟନ୍ତ ଉଭୟ ଲୋକସଭା ଓ ରାଜ୍ୟସଭା ମୁଲତବୀ। ଭୋଟ ଜାଲିଆତି ପ୍ରସଙ୍ଗରେ ବିରୋଧ ପଦଯାତ୍ରା କଲେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ। ନୂଆଦିଲ୍ଲୀର ଖଡ଼ଗ ସିଂ ମାର୍ଗରେ ସାଂସଦମାନଙ୍କ ଲାଗି ଉଦ୍ଦିଷ୍ଟ କୋଠାକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଏବଂ ତୁର୍କୀରେ 6.1 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ, ଜଣେ ମୃତ, 29 ଆହତ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ 11:00 ରାଜ୍ୟସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ଉପାଧ୍ୟକ୍ଷ ହରିବଂଶ ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ନେଇ ବିରୋଧୀ ସଦସ୍ୟମାନେ ସ୍ୱର ଉତ୍ତୋଳନ କରିଥିଲେ। ଉପାଧ୍ୟକ୍ଷ କହିଥିଲେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା 29 ସ୍ଥଗିତାଦେଶ ନୋଟିସ୍କୁ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଖାରଜ କରାଯାଇଛି। ସେହି ସ୍ଥଗିତାଦେଶ ନୋଟିସ୍ଗୁଡ଼ିକ ମଧ୍ୟରୁ 18 ନୋଟିସ୍ ସମ୍ପର୍କିତ ପ୍ରସଙ୍ଗ ନ୍ୟାୟାଳୟଙ୍କ ବିଚାରାଧୀନ ଥିବାବେଳେ 5 ପ୍ରସଙ୍ଗ ଅନ୍ୟାନ୍ୟ ବିଷୟ ସହ ଜଡ଼ିତ ଥିଲା। ଉପାଧ୍ୟକ୍ଷ ବାରମ୍ବାର ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କହିଥିଲେ। ସେ କହିଥିଲେ ବିରୋଧୀଙ୍କ କ୍ରମାଗତ ପ୍ରଦର୍ଶନ ଯୋଗୁଁ ରାଜ୍ୟସଭାର 62 ନଷ୍ଟ ହୋଇସାରିଛି। ଶୂନ୍ୟକାଳ ଏବଂ ପ୍ରଶ୍ନକାଳ ସଦସ୍ୟମାନଙ୍କ କାର୍ଯ୍ୟଧାରାର ଅଂଶବିଶେଷ ହୋଇଥିବାରୁ ତାହା ଯେପରି ପରିଚାଳନା କରାଯାଇପାରିବ ସେ ନେଇ ଉପାଧ୍ୟକ୍ଷ ବିରୋଧୀ ସଦସ୍ୟଙ୍କ ସହଯୋଗ ଲୋଡ଼ିଥିଲେ। ତେବେ ତାହା ସମ୍ଭବ ନ ହେବାରୁ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା।
सदन के काम काज की संस्कृति के अनुरूप नहीं, मैं रिक्वेस्ट करूंगा कि बैज हटाकर सदन में आए। प्लीज सदन चलने दे, माननीय मेंबर्स को 0 आवर और क्वेश्चन आवर अवेल करने दे। आप नहीं चाहते कि इन पे डिस्कशन हो। द हाउस स्टैंड्स एडजर्न टू मीट एट 2 PM।
ଲୋକସଭାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ନେଇ ଆଲୋଚନା ପାଇଁ ଦାବି କରିଥିଲେ। ଲୋକସଭା ବାଚସ୍କତି ଓମ୍ ବିର୍ଲା ବିରୋଧୀ ସଦସ୍ୟମାନେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି କହିବା ସହ ଗଣତନ୍ତ୍ରରେ ଏହା ଗ୍ରହଣୀୟ ନୁହେଁ ବୋଲି କହିଥିଲେ। ଗତ 14 ହେବ ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଦର୍ଶାଇ ଗଣତାନ୍ତ୍ରିକ ପରମ୍ପରାରେ ଏହା ଠିକ୍ ନୁହେଁ ବୋଲି ସେ କହିଥିଲେ। ହଟ୍ଟଗୋଳ ମଧ୍ୟରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ ସମନ୍ୱିତ ବନ୍ୟଜନ୍ତୁ ବାସସ୍ଥାନ ବିକାଶ ଯୋଜନା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇଥିଲେ। ବାଚସ୍ପତିଙ୍କ ବାରମ୍ବାର ଆହ୍ୱାନ ସତ୍ତ୍ୱେ ବିରୋଧୀ ଦଳଗୁଡ଼ିକ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିବାରୁ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ନିର୍ବାଚନ ପ୍ରକ୍ରିୟା ନେଇ କଂଗ୍ରେସ ମିଥ୍ୟା ତଥ୍ୟ ପ୍ରସାର କରୁଥିବା ବିଜେପି ଅଭିଯୋଗ କରିଛି। ନୂଆଦିଲ୍ଲୀରେ ଆଜି ଏକ ସମ୍ଭାଦଦାତା ସମ୍ମିଳନୀକୁ ସମ୍ବୋଧିତ କରି ବିଜେପି ନେତା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କଂଗ୍ରେସ ଇଭିଏମ୍ର ସ୍ୱଚ୍ଛତା ନେଇ ପ୍ରଶ୍ନ କରୁଥିବାବେଳେ ହରିୟାଣା ଏବଂ ମହାରାଷ୍ଟ୍ରର ନିର୍ବାଚନ ନେଇ ମଧ୍ୟ ପ୍ରଶ୍ନ କରୁଛି। ବାରମ୍ଭାର ନିର୍ବାଚନ ହାରିବା ଦ୍ୱାରା କଂଗ୍ରେସ ଏଭଳି କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ପ୍ରଥମଥର ଲାଗି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କରାଯାଉ ନାହିଁ। ଭୋଟର ତାଲିକାକୁ ଅପଡେଟ୍ କରିବା ନିମନ୍ତେ ଏଭଳି କାର୍ଯ୍ୟକ୍ରମ ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଇଥାଏ।
कोई स्पष्ट मुद्दा हाथ में नहीं है, कोई नीति नहीं है, एक रिएक्शनरी फोर्स के नाते ये लोग अपने राजनीतिक कार्यकलाप बना रहे हैं। पहले इन्होंने ईवीएम को मुद्दा बनाया था, फिर राफेल पे झूठ बोले, फिर सीमा के ऊपर चाइना के साथ हमारी डिस्प्यूट को चाइना के साथ दिए, भारत की सेना को, भारत की संप्रभुता को इन्होंने प्रश्न उठाया, जिसके बारे में न्यायपालिका ने शायद आजाद भारत में कोई राजनीतिक व्यक्तित्व के ऊपर इतनी कटु टिप्पणी दिया होगा कि आखिर बताओ आप है किसके साथ।
ଅନ୍ୟପକ୍ଷରେ ବିରୋଧୀ ଦଳ ସାଂସଦମାନେ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନକୁ ବିରୋଧ କରି ସଂସଦ ଭବନରୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଧାରଣା ପ୍ରଦର୍ଶନ କରିଛନ୍ତି। ସଦସ୍ୟମାନେ 2024 ଲୋକସଭା ନିର୍ବାଚନରେ ଭୋଟ୍ ଜାଲିଆତି ହୋଇଥିବା ଏବଂ ଭୋଟର ତାଲିକାରେ ତ୍ରୁଟି ବିଚ୍ୟୁତି ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ସାଂସଦମାନେ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନକୁ ପ୍ରତ୍ୟାହାର କରିବା ଲାଗି ଦାବି କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଏବଂ ଦଳୀୟ ନେତା ରାହୁଲ ଗାନ୍ଧୀ, ଏନ୍ସିପି ଏସ୍ସିପି ମୁଖ୍ୟ ଶରଦ ପାୱାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଜେଏମ୍ଏମ୍ ନେତା ମହୁଆ ମାଝୀ, ଟିଏମ୍ସି ସାଂସଦ ଡେରେକ୍ ଓବ୍ରାଏନ୍ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ବାବା ଖଡ଼ଗ ସିଂ ମାର୍ଗରେ ସାଂସଦଙ୍କ ପାଇଁ ଉଦ୍ଦିଷ୍ଟ 184 ନବନିର୍ମିତ ଟାଇପ୍ 7 ବହୁ ମହଲା ଫ୍ଲାଟ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି 2014 ପରଠାରୁ ସାଂସଦମାନଙ୍କ ଲାଗି 350 ନୂଆ ବାସଗୃହ ନିର୍ମାଣ କରାଯାଇଛି। ସେ କହିଛନ୍ତି ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ଗୃହରେ ବିଭିନ୍ନ ରାଜ୍ୟର ନିର୍ବାଚିତ ନେତାମାନେ ରହୁଥିବାରୁ ଏହା ଏକ ଭାରତ ଶ୍ରେଷ୍ଠ ଭାରତର ପରିଚୟ ବହନ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଉଦ୍ଘାଟିତ ହୋଇଥିବା 4 କୋଠାକୁ କ୍ରିଷ୍ଣା, ଗୋଦାବରୀ, କୋଶି ଏବଂ ହୁବଲି ଭାବରେ ନାମିତ କରାଯାଇଛି। ଦେଶରେ ବନ୍ୟଜନ୍ତୁମାନଙ୍କ ବାସସ୍ଥଳୀ ସୁରକ୍ଷା ଓ ପରିଚାଳନା ନିମନ୍ତେ ସମନ୍ୱିତ ବନ୍ୟଜନ୍ତୁ ବାସସ୍ଥଳୀ ବିକାଶ ଯୋଜନା କାର୍ଯ୍ୟକାରୀ କରିଥିବା ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ କହିଛନ୍ତି। ଲୋକସଭାରେ ଆଜି ଶ୍ରୀ ଯାଦବ କହିଛନ୍ତି ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ବନ୍ୟଜନ୍ତୁ ବାସସ୍ଥଳୀ ଓ ମନୁଷ୍ୟ ବନ୍ୟଜନ୍ତୁ ମଧ୍ୟରେ ଘଟୁଥିବା ଲଢ଼େଇର ସୁପରିଚାଳନା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ସେ କହିଛନ୍ତି ବିପଦ ସଂକୁଳ ଜୀବଜନ୍ତୁ ତାଲିକାରେ 24 ପ୍ରଜାତିକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସେଗୁଡ଼ିକର ସଂରକ୍ଷଣ ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ବିଭିନ୍ନ ସମୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଥିବାରୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପରିଚାଳନା ପ୍ରକ୍ରିୟା ଜାରି କରାଯାଇଛି। ଶ୍ରୀ ଯାଦବ ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଜନିତ ପ୍ରାକୃତିକ ବିପର୍ଯ୍ୟୟ ପରେ ହର୍ସିଲ୍ ଓ ଧରାଲି ଅଞ୍ଚଳରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଜାରି ରହିଛି। ରାଜ୍ୟ ପ୍ରଶାସନ, ସେନାବାହିନୀ ଓ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସମସ୍ତ ଅଧିକାରୀମାନଙ୍କୁ ଉଦ୍ଧାର ଓ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି।
1200 ଅଧିକ ଲୋକଙ୍କୁ ହେଲି ସେବା ମାଧ୍ୟମ ରେସ୍କ୍ୟୁ କିଆ ଗା ଔର ଅଭି ବି ହେଲି ସେବା ହମାରି ଚଲ ରହି ହେ ଯୋ ଗଙ୍ଗୋତ୍ରୀ ଧାମ ହର୍ସିଲ୍ ଅନ୍ୟ ସ୍ଥାନ ପର ଆଏ ହୁଏ ତୀର୍ଥଯାତ୍ରୀ ସେ ଇନ ସଭିକୁ ନିକାଲା ଗୟା ହେ।
ଇତିମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ବାଗେଶ୍ୱର, ଡେରାଡୁନ୍, ତେହେରି, ପୌଡ଼ି ଓ ନୈନିତାଲ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ବଦ୍ରିନାଥ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଭୂସ୍କଳନ ଯୋଗୁଁ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ତୁର୍କୀର ପଶ୍ଚିମାଞ୍ଚଳରେ ଗତକାଲି ହୋଇଥିବା ଭୂକମ୍ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 29 ଜଣ ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟା 7:53ରେ ଇସ୍ତାନବୁଲ ଏବଂ ଇଜ୍ମି ସମେତ ଦେଶର ପଶ୍ଚିମ ଭାଗରେ ଥିବା ଅନେକଗୁଡ଼ିଏ ସହରରେ 6.1 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଏହି ଭୂମିକମ୍ପରେ 16 କୋଠା ଧ୍ୱସ୍ତ ହୋଇଯାଇଛି। ତୁର୍କୀ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଭିଡ଼ିଓ ଅନୁଯାୟୀ ବାଲିକେସି ପ୍ରଦେଶରେ ଅନେକଗୁଡ଼ିଏ କୋଠା ଭୁଶୁଡ଼ି ପଡ଼ିଛି। ପ୍ରଥମ ଭୂକମ୍ପ ହେବାର କିଛି ମିନିଟ୍ ପରେ 4.6 ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ତୁର୍କୀର ଗୃହମନ୍ତ୍ରୀ କହିଛନ୍ତି କ୍ଷୟକ୍ଷତି ଆକଳନ କରିବା ଲାଗି ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଅଙ୍ଗଦାନ ନୂତନ ଜୀବନ ଲାଗି ଅବଦାନ ଶୀର୍ଷକ ଆଲୋଚନାରେ ପ୍ରଚାର କରାଯିବ। ନୋଟୋର ଯୁଗ୍ମ ନିର୍ଦ୍ଦେଶକ ସାଇନ୍ ସୁମନ ପ୍ରଧାନ ଏବଂ ଭାରତୀୟ ଚକ୍ଷୁ ବ୍ୟାଙ୍କ ସଂଘର ମହାସଚିବ ଡାକ୍ତର ରାଜେଶ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117 ଓ 011-2331-4444 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289-940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଇକ୍ୱେଡରର ସାନ୍ତାଲୁସିଆ ଅଞ୍ଚଳରେ ଥିବା ଏକ ନାଇଟ୍ କ୍ଲବ୍ରେ ଗୁଳିକାଣ୍ଡ ଘଟି ଅତି କମ୍ରେ 8 ମୃତ୍ୟୁ ହେବା ସହ 3 ଆହତ ହୋଇଛନ୍ତି। ଘଟଣାସ୍ଥଳରେ 7 ଓ ଅନ୍ୟ ଜଣଙ୍କର ହସ୍କିଟାଲରେ ମୃତ୍ୟୁ ହୋଇଥିଲା। ପୁଲିସ୍ ସୂତ୍ରରୁ ଜଣାପଡ଼ିଛି 2 ମୋଟରସାଇକେଲରେ ଆସିଥିବା ବନ୍ଧୁକଧାରୀ ସନ୍ତାସବାଦୀମାନେ ଏହି ଗୁଳିକାଣ୍ଡ ଘଟାଇଥିଲେ। ସୂଚନାଯୋଗ୍ୟ ଚଳିତ ବର୍ଷ ବିଭିନ୍ନ ହିଂସାତ୍ମକ ଘଟଣାରେ ଇକ୍ୱେଡରରେ 4600 ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଗାଜା ଅଞ୍ଚଳରେ ପ୍ରତିରକ୍ଷା କାର୍ଯ୍ୟକ୍ରମ ପ୍ରସାର କରିବାକୁ ଇସ୍ରାଏଲ୍ର ଯୋଜନା ଉପରେ ଚିନ୍ତା ପ୍ରକାଶ କରି ଜର୍ମାନୀ ଇସ୍ରାଏଲ୍କୁ ଅସ୍ତ୍ରଶସ୍ତ୍ର ରପ୍ତାନୀ କରିବା କାର୍ଯ୍ୟ ବନ୍ଦ ରଖିଛି। ଚାନ୍ସେଲର ଫେଡେରିକ୍ ମର୍ଜ ଏହି ଘୋଷଣା କରିଛନ୍ତି। ଶ୍ରୀ ମର୍ଜ କହିଛନ୍ତି ଗାଜା ଅଞ୍ଚଳରେ ପ୍ରତିରକ୍ଷା କାର୍ଯ୍ୟର ପ୍ରସାର ପାଇଁ ଇସ୍ରାଏଲ୍ର ଉଦ୍ୟମ ସେଠାରେ ମାନବିକ ସଙ୍କଟ ସୃଷ୍ଟି କରିବ। ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଉପରେ ଆଲୋଚନା ଦାବି କରି ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ। ଅପରାହ୍ନ 2 ପର୍ଯ୍ୟନ୍ତ ଉଭୟ ଲୋକସଭା ଓ ରାଜ୍ୟସଭା ମୁଲତବୀ। ଭୋଟ୍ ଜାଲିଆତି ପ୍ରସଙ୍ଗରେ ବିରୋଧ ପଦଯାତ୍ରା କଲେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ। ନୂଆଦିଲ୍ଲୀର ଖଡ଼ଗ ସିଂ ମାର୍ଗରେ ସାଂସଦମାନଙ୍କ ଲାଗି ଉଦ୍ଦିଷ୍ଟ କୋଠାକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଏବଂ ତୁର୍କୀରେ 6.1 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ, ଜଣେ ମୃତ, 29 ଆହତ। ସମ୍ବାଦ ଶେଷ ହେଲା।